ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ହରିୟାଣା ବିଧାନସଭା ନିର୍ବାଚନରେ ପ୍ରାୟ 67% ମତଦାତାଙ୍କ ମତାଧିକାର ସାବ୍ୟସ୍ତ. ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ମାଳଦ୍ୱୀପ ରାଷ୍ଟ୍ରପତି. କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ. ଭାରତୀୟ ବାୟୁସେନା ପକ୍ଷରୁ ଆଜି ଚେନ୍ନାଇର ମାରିନା ବିଚ୍ରେ ପ୍ରଦର୍ଶନ କରାଯିବ ଏୟାର ଶୋ, ଏବଂ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଦୁବାଇଠାରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା. ହରିୟାଣା ବିଧାନସଭା ନିର୍ବାଚନରେ ପ୍ରାୟ 67% ମତଦାନ ହୋଇଛି. 90 ଆସନ ପାଇଁ ଏକକ ପର୍ଯ୍ୟାୟରେ ଗତକାଲି ଅନୁଷ୍ଠିତ ମତଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି. ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ 100 ଅଧିକ ବୟସ୍କ ଭୋଟର ମଧ୍ୟ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି. ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଓ ଡକ୍ଟର ସୁଖବୀର ସିଂ ସାନ୍ଧୁ ନିର୍ବାଚନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ. 85 ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଘରୁ ମତଦାନର ବ୍ୟବସ୍ଥା ହୋଇଥିଲା. ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ 75 ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି. ପଞ୍ଚପ୍ରାଣ ଭାବେ ନାମିତ ଏହି ସଂକ୍ଷିପ୍ତ ଇସ୍ତାହାରରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଗୋଗୋ ଦିଦି ଯୋଜନାରେ ସାମିଲ କରାଯାଇ ମାସିକ 2,100 ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି. ସେହିଭଳି 500 ସବୁ ପରିବାରକୁ ରନ୍ଧନ ଗ୍ୟାସ୍ ଏବଂ 2 ପର୍ବ ଅବସରରେ 2 ମାଗଣା ସିଲିଣ୍ଡର ଯୋଗାଣ, ବେକାରୀ ସ୍ନାତକ ଏବଂ ସ୍ନାତକୋତ୍ତର ଯୁବବର୍ଗଙ୍କୁ 2 ପାଇଁ ମାସିକ 2,000 ପ୍ରଦାନ କରାଯିବ. 5 ମଧ୍ୟରେ 5,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଖାଲି ପଡ଼ିଥିବା 2,87,000 ସରକାରୀ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଏହି ଇସ୍ତାହାରରେ ଘୋଷଣା କରାଯାଇଛି. ଏହି ଇସ୍ତାହାର ଉନ୍କୋଚନ ସମୟରେ ଦଳୀୟ ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ ଏବଂ ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ରାଜ୍ୟଶାଖା ସଭାପତି ବାବୁଲାଲ ମାରାଣ୍ଡି ଏହାର ଉନ୍କୋଚନ କରିଥିଲେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ 5 ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ। ଏହି ଗସ୍ତ ଅବସରରେ ଡକ୍ଟର ମୁଇଜୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଦୁଇ ଦେଶର ସ୍ୱାର୍ଥଜଡ଼ିତ ଅନ୍ତର୍ଜାତୀୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବେଙ୍ଗାଲୁରୁ ଏବଂ ମୁମ୍ବାଇଠାରେ କେତେକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଡକ୍ଟର ମୁଇଜୁ ଅଂଶଗ୍ରହଣ କରିବେ। ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ହେଉଛି ଏକ ପ୍ରମୁଖ ପଡ଼ୋଶୀ ସାମୁଦ୍ରିକ ରାଷ୍ଟ୍ର। ପଡ଼ୋଶୀ ପ୍ରଥମ ନୀତି ଏବଂ ପ୍ରଧାନମନ୍ତ୍ରୀଙ୍କ ସାଗର ଦୃଷ୍ଟିକୋଣରୁ ମାଳଦ୍ୱୀପ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅକ୍ତିଆର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କର ଇତିମଧ୍ୟରେ ମାଳଦ୍ୱୀପ ଗସ୍ତ ପରେ ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ଦୃଢ଼ତାକୁ ଦର୍ଶାଉଛି। ଡକ୍ଟର ମୁଇଜୁଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ନୂତନ ମାର୍ଗ ଉନ୍କକ୍ତ ହେବାର ଆଶା କରାଯାଉଛି। ସୂଚନାଯୋଗ୍ୟ, ଡକ୍ଟର ମୁଇଜୁ ଗତ ଜୁନ୍ ମାସରେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲ ମହିଳା କନିଷ୍ଠ ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣା ବିରୋଧରେ 6 କନିଷ୍ଠ ଡାକ୍ତର ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଚିକିତ୍ସା ସେବା ସହ ଆମରଣ ଅନଶନ ଜାରି ରହିବ ବୋଲି ସେମାନେ ଗତ ସନ୍ଧ୍ୟାରେ ଘୋଷଣା କରିଛନ୍ତି। 10 ଦାବି ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରି ଏହି ନିଷ୍ପଭି ନିଆଯାଇଛି ବୋଲି ସଂଘ ସୂଚନା ଦେଇଛି। ସଂଘ କହିଛି ସମାନ୍ତରାଳ ବିକ୍ଷୋଭର କାର୍ଯ୍ୟପନ୍ଥା ହେଉଛି ଆମରଣ ଅନଶନରେ ବସିଥିବା 6 ଡାକ୍ତରଙ୍କୁ ଛାଡ଼ି ଅନ୍ୟମାନେ ରୋଗୀ ସେବାରେ ସହଯୋଗ ପ୍ରଦାନ କରିବେ। ଅନଶନର ସ୍ୱଚ୍ଛତା ପାଇଁ ସେଠାରେ ସିସିଟିଭି ଲଗାଯାଇଛି ବୋଲି ସଂଘ କହିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁସ୍ତାକିନ୍ ସର୍ଦ୍ଦାରଙ୍କୁ 7 ପାଇଁ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି। ବାରୁଇପୁର କୋର୍ଟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ପୁନଃନବୀକରଣ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜିଠାରୁ ଜର୍ମାନୀକୁ 3 ଗସ୍ତରେ ଯିବେ। ଏହି ଗସ୍ତକାଳରେ ମନ୍ତ୍ରୀ 2 ହାମ୍ବର୍ଗ ନିରନ୍ତର ବିକାଶ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଶ୍ରୀ ଯୋଶୀ ଜର୍ମାନୀ, ବ୍ରିଟେନ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିରନ୍ତର ବିକାଶ, ସବୁଜ ହାଇଡ୍ରୋଜେନ୍, ପୁନଃନବୀକରଣ ଶକ୍ତି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରୀ ଶ୍ରୀ ଯୋଶୀଙ୍କ ଏହି ଗସ୍ତ ଭାରତ ଏବଂ ଜର୍ମାନ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ବ୍ୟାବସାୟିକ ସୁଯୋଗ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଚେନ୍ନାଇର ମାରିନା ବିଚ୍ରେ ଏୟାର ଶୋ ପ୍ରଦର୍ଶନ କରାଯିବ। ବାୟୁସେନାର 92ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ 72ଟି ବିମାନ ଅଂଶଗ୍ରହଣ କରିବ। ଏୟାର ଶୋରେ 15 ଲକ୍ଷ ଦର୍ଶକଙ୍କୁ ଏକତ୍ରିତ କରାଯାଇ ଲିମ୍କା ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖାଯାଇଛି। ତେଜସ୍, ମିରାଜ, ସୁଖୋଇ 30, MKI, ଜାଗୁଆର ଏବଂ ପୋଜେଇଡନ୍ ଯୁଦ୍ଧ ବିମାନ ଓ ପ୍ରଚଣ୍ଡ ହେଲିକପ୍ଟର ଏହି ଶୋରେ ଅଂଶଗ୍ରହଣ କରିବେ। ପୂର୍ବାହ୍ନ 11ଟାରେ ଆରମ୍ଭ ହୋଇ ପ୍ରାୟ 2 ଘଣ୍ଟା ପର୍ଯ୍ୟନ୍ତ ଏହି ଶୋ ଅନୁଷ୍ଠିତ ହେବ। ଏହି ଶୋର ବିଷୟବସ୍ତୁ ରହିଛି ସକ୍ଷମ, ସଶକ୍ତ ଏବଂ ଆତ୍ମନିର୍ଭର। 21 ବର୍ଷ ପରେ ଦେଶର ଦ୍ୱିତୀୟ ଦୀର୍ଘତମ ବେଳାଭୂମିରେ ଏହି ଶୋର ଆୟୋଜନ କରାଯାଇଛି। ପାରାସୁଟ୍ ମାଧ୍ୟମରେ ବିମାନର ତଳକୁ ଓହ୍ଲାଇବାର କଳାକୌଶଳରେ ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏବଂ ସାରଙ୍ଗ ହେଲିକପ୍ଟର ଦଳ ଅଂଶଗ୍ରହଣ କରିବେ। ତାମ୍ବ୍ରମ୍ଠାରେ ଥିବା ବାୟୁସେନା ଘାଟିରେ 8 ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ କରାଯିବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ପକ୍ଷରୁ ଗତକାଲି ଚତୁର୍ଥ ପର୍ଯ୍ୟାୟର ଅତି କ୍ଷୁଦ୍ର ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ୍ କ୍ଷେପଣାସ୍ତ୍ରର 3ଟି ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ରାଜସ୍ଥାନର ପୋଖରାନ୍ ଉତ୍କ୍ଷେପଣ ରେଞ୍ଜରୁ ଏହି ପରୀକ୍ଷା 2 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷଣରେ ସର୍ବାଧିକ ରେଞ୍ଜ ଏବଂ ସବୁଠାରୁ ଅଧିକ ଉଚ୍ଚତା ଅବରୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡକୁ ପ୍ରଦର୍ଶନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏୟାର ଡିଫେନ୍ସ ସିଷ୍ଟମ୍ର ସଫଳ ପରୀକ୍ଷଣ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିପାରିବ। ଏହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବରେ ବିକଶିତ କରାଯାଇଛି। 3 ସେନା ଏହି ପ୍ରକଳ୍ପ ସହିତ ଜଡ଼ିତ ରହିବା ସହ ବିକାଶମୂଳକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ DRDOର ବୈଜ୍ଞାନିକ, ସେନାବାହିନୀ ଏବଂ କାର୍ଯ୍ୟରତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯନ୍ତ୍ରାଂଶରେ ନିର୍ମିତ ଏହି କ୍ଷେପଣାସ୍ତ୍ର ସେନାବାହିନୀକୁ ଅଧିକ କ୍ରିୟାଶୀଳ କରିବ। ପ୍ରତିରକ୍ଷା ଗବେଷଣା ଓ ବିକାଶର ସଚିବ ତଥା DRDO ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ୍ ଏହି ସଫଳତା ପାଇଁ DRDO ଟିମ୍, ଶିଳ୍ପ ସହଯୋଗୀ ଏବଂ ଅନ୍ୟ ଅଂଶୀଦାରକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶରେ ଏକକାଳୀନ ନିର୍ବାଚନ ଦ୍ୱାରା ବହୁ ଉପକାର ମିଳିବ ବୋଲି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ଏହା ବିଶେଷ ସହାୟକ ହୋଇପାରିବ। ନୂଆଦିଲ୍ଲୀରେ ଅନୁଷ୍ଠିତ 30ତମ ଲାଲବାହାଦୁର ଶାସ୍ତ୍ରୀ ସ୍କାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ କୋବିନ୍ଦ ଏହା କହିଛନ୍ତି। ଏକକାଳୀନ ନିର୍ବାଚନ ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ଶାସନ, ନୀତି ସ୍ଥିରତା, ସାମାଜିକ ସଂହତି ଏବଂ ବିଶ୍ୱସ୍ତରୀୟ ଆହ୍ୱାନକୁ ମୁକାବିଲା କରିବାରେ ଦୀର୍ଘମିଆଦୀ ସୁଫଳ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅଧିକ ସମାବେଶୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଏଭଳି ମୌଳିକ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ କୋବିନ୍ଦ ଗୁରୁତ୍ୱ ପ୍ରଦାନ କରିଥିଲେ। ଏମିରେଟ୍ସ ଏୟାରଲାଇନ୍ସ ଦୁବାଇରୁ କିମ୍ବା ଦୁବାଇ ଦେଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପେଜର୍ ଏବଂ ୱାକିଟକି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଲେବାନନରେ ଘଟୁଥିବା ବିସ୍ଫୋରଣ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଥିବା ଜଣାପଡ଼ିଛି। ଏୟାରଲାଇନ୍ସ କହିଛି ପ୍ରତ୍ୟେକ ଯାତ୍ରୀଙ୍କର ସମସ୍ତ ଆସବାବପତ୍ର ଯାଞ୍ଚ କରାଯିବ। ଗତମାସରେ ହିଜବୁଲ୍ଲା ସଦସ୍ୟଙ୍କ ଦ୍ୱାରା ବ୍ୟବହୃତ ପେଜର୍, ୱାକିଟକି ଆଦି ବିସ୍ଫୋରଣ ହେବା ପରେ ଏ ସଂକ୍ରାନ୍ତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଏହି ନିଷ୍ପଭି ନେଇଛି। ଇରାକ ଏବଂ ଇରାନ୍କୁ ବିମାନ ଚଳାଚଳ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଜୋର୍ଡାନ୍କୁ ବିମାନ ସେବା ପୁଣି ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ଆଜି ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ମୁକାବିଲା କରିବା ଦିଗରେ ଏକ ସମାବେଶୀ ସମାଜ ଗଠନ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ୟୁନିକ୍ଲି ସିପି। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସେମାନଙ୍କର ପରିଚୟ ଏବଂ ସମ୍ମାନ ପ୍ରଦର୍ଶନ ଲକ୍ଷ୍ୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଦୁବାଇଠାରେ ଆଜି ଭାରତ ଏବଂ ପାକିସ୍ତାନ ପରସ୍କରକୁ ଭେଟିବେ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ଦଳର ସହକାରୀ କୋଚ୍ ଅଭିସାର ସାଲ୍ଭି କହିଛନ୍ତି ଭାରତୀୟ ଦଳ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାର ପୂର୍ଣ୍ଣ ପ୍ରୟାସ କରିବ। ସୂଚନାଯୋଗ୍ୟ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ଗତ ଶୁକ୍ରବାର ଦିନ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିରୋଧରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରାୟ 67% ମତଦାତାଙ୍କ ମତାଧିକାର ସାବ୍ୟସ୍ତ। 5 ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚବେ ମାଳଦ୍ୱୀପ ରାଷ୍ଟ୍ରପତି। କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ କନିଷ୍ଠ ଡାକ୍ତରଙ୍କ ଅନଶନ ଆରମ୍ଭ। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଚେନ୍ନାଇର ମାରିନା ବିଚ୍ରେ ପ୍ରଦର୍ଶନ କରାଯିବ ଏୟାର ଶୋ। ଏବଂ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଦୁବାଇଠାରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।